ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସହରାଞ୍ଚଳ ମୁକାବିଲା ପାଣ୍ଠି ପାଇଁ 1,00,000 କୋଟି ଟଙ୍କା ମଞ୍ଜୁର। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଉ କିଛି ସମୟ ମଧ୍ୟରେ ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ ବୈଠକ। ରାଜ୍ୟକୁ ବିବିଧ ଶିଳ୍ପ କ୍ଷେତ୍ରରେ ସମୃଦ୍ଧ କରିବା ପାଇଁ ସରକାର ସଂକଳ୍ପବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ। ଏବଂ ଭୁବନେଶ୍ୱରରେ ଆରମ୍ଭ ହେଲା 20ତମ ତୋଷାଳି ସ୍ୱଦେଶୀ ମେଳା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ 1,00,000 କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ସହିତ ସହରାଞ୍ଚଳ ମୁକାବିଲା ପାଣ୍ଠି ଆରମ୍ଭ କରିବାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆଗାମୀ 5 ବର୍ଷ ମଧ୍ୟରେ ସହରାଞ୍ଚଳ କ୍ଷେତ୍ରରେ ମୋଟ 4,00,000 କୋଟି ଟଙ୍କାର ନିବେଶ କରାଯିବ। ସ୍ଥାୟୀ, ଉତ୍ପାଦକ ସମ୍ପନ୍ନ, ସମାବେଶୀ ଏବଂ ଜଳବାୟୁ ପ୍ରତିକ୍ରିୟାଶୀଳ ସହର ନିର୍ମାଣ କରିବା ଏହି ପାଣ୍ଠିର ମୁଖ୍ୟ ଉଦ୍ଦେଶ୍ୟ। ଦେଶରେ ବୃଦ୍ଧି ପାଉଥିବା ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରୋହାହନ କରିବା ଲକ୍ଷ୍ୟ ନେଇ କେନ୍ଦ୍ର କ୍ୟାବିନେଟ୍ ନିଶ୍ଚିତ ଲାଭଯୁକ୍ତ ବ୍ୟବସାୟିକ ନିବେଶ ପାଣ୍ଠି ସଂଗ୍ରହ କରିବା ପଦକ୍ଷେପକୁ ମଞ୍ଜୁରୀ ପ୍ରଦାନ କରିଛି। ଏଥିପାଇଁ 10,000 କୋଟି ଟଙ୍କାର ମୋଟ କର୍ପସ୍ ପାଣ୍ଠି ସହିତ ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡ ଦ୍ୱିତୀୟ ପର୍ଯ୍ୟାୟକୁ ଅନୁମୋଦନ କରାଯାଇଛି। ଏଣିକି କ୍ୟାବିନେଟ୍ ବୈଠକଗୁଡ଼ିକ ସେବାତୀର୍ଥଠାରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ଏହା ପୂର୍ବରୁ ମନ୍ତ୍ରୀ ପରିଷଦ ବୈଠକ ହେବ। ଏହି ବୈଠକରେ 2026-27 ବର୍ଷର ବଜେଟ୍ ଚିଠା ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ନେଇ ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜ୍ୟକୁ ବିବିଧ ଶିଳ୍ପ କ୍ଷେତ୍ରରେ ସମୃଦ୍ଧ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କେନ୍ଦୁଝର ଜିଲ୍ଲାର ବଳଭଦ୍ରପୁରଠାରେ ଆଜି ମୁଖ୍ୟମନ୍ତ୍ରୀ 100 କୋଟି ଟଙ୍କାର ଟେକ୍ସଟାଇଲ୍ ପାର୍କ ଏବଂ 187 କୋଟି ଟଙ୍କାର ବିପର୍ଯ୍ୟୟ ପୁନରୁଦ୍ଧାର ଓ ଡାଟା ସେଣ୍ଟରର ଶିଳାନ୍ୟାସ କରିଛନ୍ତି। ଶ୍ରୀ ମାଝୀ ଏହି ଅବସରରେ କହିଛନ୍ତି, ଟେକ୍ସଟାଇଲ୍ ପାର୍କରେ ପ୍ରାୟ 1,200ରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ ନିଯୁକ୍ତି ସୁଯୋଗ ପାଇପାରିବେ। ଶିଳ୍ପ ହେଉଛି ସମୃଦ୍ଧିର ସ୍ତମ୍ଭ, ବିଶେଷକରି ବୟନ କ୍ଷେତ୍ର ମହିଳା ଏବଂ ଯୁବକମାନଙ୍କ ପାଇଁ ବଡ଼ ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ। ଆଧୁନିକ ଭିତ୍ତିଭୂମି, ଲଜିଷ୍ଟିକ୍ ସହାୟତା ସହ ହିଣ୍ଡାଲ୍କୋ 7 ଏକର ଜମିରେ ଏକ ପୋଷାକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ। ଏଥିରୁ ବାର୍ଷିକ 24,00,000 ପୋଷାକ ଉତ୍ପାଦନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶିକ୍ଷାର ଉଦ୍ଦେଶ୍ୟ କେବଳ ଚାକିରି କରିବା ନୁହେଁ, ବରଂ ସଂସ୍କାର ଦେବା ସହ ସ୍ୱାବଲମ୍ବୀ କରିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଯାଜପୁର ଜିଲ୍ଲା ବ୍ୟାସନଗର ପିଏମ୍ ଶ୍ରୀ ନରସିଂହ ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଝୀ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ଜିଲ୍ଲାର ସାଂସଦଙ୍କ ସହ ବିଧାୟକମାନେ ଯୋଗଦେଇଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ନିମାପଡ଼ାଠାରେ 11 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିନିମୟରେ ହେବାକୁ ଥିବା ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ନିମାପଡ଼ାର ତଳଅଣ୍ଡିଆଠାରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର, ରଙ୍ଗମଠ ଓ ଚଅଁରପଦା ମାଇନର କେନାଲର ଉନ୍ନତିକରଣ, ହଂସପଡ଼ା ଉପସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ କାର୍ଯ୍ୟର ଶ୍ରୀମତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି।
ଛେଳି ମଡ଼କ ବା ପିପିଆର ପାଇଁ ଟିକାକରଣ ହିଁ ଏକମାତ୍ର ଅମଖ ଅସ୍ତ୍ର। ଛେଳି ବା ମେଣ୍ଢାଙ୍କଠାରେ କିଛି ଲକ୍ଷଣ ଯଥା ଦୁର୍ବଳ ହୋଇଯିବା, ଜ୍ୱର ବା କାଶରେ ଆକ୍ରାନ୍ତ ହେବା, ନାକରୁ ସିଙ୍ଘାଣି ବହିବା ଓ ପତଳା ଝାଡ଼ା ହେବା ପରି ଲକ୍ଷଣ ଦେଖାଗଲେ ଏହା ଛେଳି ମଡ଼କ ବା ପିପିଆର ହୋଇପାରେ। ଏଭଳି କ୍ଷେତ୍ରରେ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ। ଆଉ ହଁ, ନୂଆ ଛେଳି କି ମେଣ୍ଢା କିଣିଲେ କିଛିଦିନ ସେମାନଙ୍କୁ ଅଲଗା ରଖନ୍ତୁ। ସର୍ବଦା ପରିଷ୍କାର ପରିବେଶରେ ପ୍ରାଣୀଙ୍କୁ ପାଳନ କରନ୍ତୁ। ଛେଳି ମଡ଼କରୁ ଛେଳିଙ୍କୁ ରକ୍ଷା କରିବା ପାଇଁ ପିପିଆର ଟିକା ଦିଅନ୍ତୁ।
ପ୍ରିୟ କମ୍ରେଡ୍ସ, ମୁଁ କମ୍ରେଡ୍ ନିଖିଲ ଓଡ଼ିଶା ରାଜ୍ୟ କମିଟି ସଦସ୍ୟ କହୁଛି। ମୁଁ କମ୍ରେଡ୍ ଇନ୍ଦୁ ବିକାଶ ସହ 15 କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ତ୍ୟାଗ କରି ଗଣତାନ୍ତ୍ରିକ ରାସ୍ତାରେ ଆନ୍ଦୋଳନ କରିବା ପାଇଁ ଓଡ଼ିଶା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛୁ। ଆଜିର ପରିବର୍ତ୍ତିତ ଆର୍ଥିକ, ସାମାଜିକ, ରାଜନୈତିକ ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ କରିବା କଷ୍ଟସାଧ୍ୟ। ଏ ରାସ୍ତାରେ ଆମକୁ ଅଧିକ ନଷ୍ଟ ହେଉଛି ଓ ଲୋକଙ୍କଠାରୁ ଦୂର ହେଉଛୁ। ପରିଣାମ ସ୍ୱରୂପ ଜନ ଆଧାର, ଭର୍ତ୍ତି ଓ ସମନ୍ୱୟ ନାହିଁ। ତେଣୁ ଆମର ପରାମର୍ଶ, ବାକି ଥିବା ସମସ୍ତ କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସିବା ଦରକାର। ଆପଣ ଚିନ୍ତା କରନ୍ତୁ ଓ ଆଉ ବେଶୀ ଡେରି ନ କରି ଆମ ବାଟରେ ଆସିଲେ ଭଲ ହେବ। ଓଡ଼ିଶା ପୋଲିସ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛି। ଶେଷରେ ଆମର ନିବେଦନ, ଗାଁର କୌଣସି ବ୍ୟକ୍ତିର ଫୋନରେ 9437643839 ନମ୍ବରରେ ଆମ ସହ ସମ୍ପର୍କ କଲେ ଆମେ ଆପଣଙ୍କୁ ତୁରନ୍ତ ଆଣିବାକୁ ବ୍ୟବସ୍ଥା କରିବୁ। ଆପଣଙ୍କର କମ୍ରେଡ୍ ନିଖିଲ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ।
ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ବିଭାଗର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା। ବିକଶିତ ଗାଁ ବିକଶିତ ଓଡ଼ିଶା, ଅନ୍ତୋଦୟ ଗୃହ ଯୋଜନା ଏବଂ ଗ୍ରାମୀଣ ସଂଯୋଗୀକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଗଞ୍ଜାମ ଜିଲ୍ଲାର ନୂତନ ଭାବେ ଘୋଷିତ 5ଟି ମ୍ୟୁନିସିପାଲିଟି ଓ 2ଟି ବିଜ୍ଞପିତ ଅଞ୍ଚଳ ପରିଷଦର ୱାର୍ଡ ପୁନର୍ଗଠନ ଏବଂ ୱାର୍ଡ ସଂରକ୍ଷଣ ପାଇଁ ଚିଠା ବିଜ୍ଞପ୍ତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରକାଶ ପାଇଛି। ଆସନ୍ତା 21 ତାରିଖ ସୁଦ୍ଧା ଏଥିନିମନ୍ତେ ମତାମତ ଆପତ୍ତି ଆହ୍ୱାନ କରାଯାଇଛି। ଆସନ୍ତା 26 ତାରିଖରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ। ଭୁବନେଶ୍ୱର ଜନତା ମଇଦାନଠାରେ ଆଜିଠାରୁ 20ତମ ତୋଷାଳୀ ସ୍ୱଦେଶୀ ମେଳା ଆରମ୍ଭ ହେଉଛି। ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ ମେଳାକୁ ଉଦ୍ଘାଟନ କରିବେ। ଚଳିତ ବର୍ଷ ମେଳାର ବିଷୟବସ୍ତୁ ରହିଛି ସ୍ୱଦେଶୀ ଓ ଆତ୍ମନିର୍ଭର ଭାରତ। ଓଡ଼ିଶା ସମେତ ଦେଶର 20ଟି ରାଜ୍ୟର କାରିଗର ବୁଣାକାରମାନେ ମେଳାରେ ଅଂଶଗ୍ରହଣ କରି ସେମାନଙ୍କ ଉତ୍ପାଦ ପ୍ରଦର୍ଶିତ କରୁଛନ୍ତି। ଆଞ୍ଚଳିକ ସମ୍ବାଦର ଅବଶିଷ୍ଟାଂଶ ଏହି ବିଜ୍ଞାପନ ପରେ।
ಪ್ರಿಯ ಕಾಂಬೇಡ್ ನನ್ನ ರಾಜ್ಯ ಕಮಿಟಿ ಸದಸ್ಯ ಕಾಂಬೇಡ್ ನಿತು ಬೆಹ್ತಮಂತ ನಾವ ಸಂಘೆ ಮಮತಾ ಅನುಪ ಆಲ್ಕೆನೆ ಸೋಲ ಕಾಂಬೇಡ್ಸ್ ಸಂಘೆ ಪೊಲೀಸ್ತೆ ಆತ್ಮಸಮರ್ಪಿತ್ತು ಮನ ಮಾಸು ತಿಂಚೋ ದೋಳು ಹೇವನಾ ಕಾಂಬೇಡ್ ನುಕ್ಸಾನ್ ಯಾ ಆತ್ಮಸಮರ್ಪಕ ಇಂಜಕೆ ಜನಾಧಾರು ಭರ್ತಿ ಮಿಲಿಷಾ ಪಾರ್ಟಿ ಕೀನು ವೇಂಡೆ ಸಮನ್ವಯ ಹಿಲ್ಲೆ ಮನ ಒಡಿಶಾತೆ ಪಶ್ಚಿಮ ಬ್ಯೂರೋ ವೇಂಡೆ ನುಕ್ಸಾನ್ ಯಾ ಸರೆಂಡರ್ ಹಾಯನ ಪರಿಸ್ತ ಇಂಜೆ ಪೂರ್ವ ಬ್ಯೂರೋತೆ ವ್ಯಕ್ಯವಾಲ್ ಇಚ್ಚುರ್ ಮುಲೆ ನೈತೋರ್ ಅದೇನಕ್ಕೆ ಸಭ್ಯ ತೋರು ಸರೆಂಡರ್ ಕಿಯನು ಮೇದೆ ಆಲ್ಸನ ಇಂಜೋ ನಾವ ಸುಜಾವ್ ಅಗಾರ ಸರೆಂಡರ್ ಕಿ ಓಕೆ ಸಮಸ್ಯೆ ಪರಿಸಿತ ನುಕ್ಸಾನ್ ವೇಂಡೆ ಅಂತ ಸರೆಂಡರ್ ಕಿತ್ಕೆ ಒಡಿಶಾ ಪೊಲೀಸ್ ತೋರು ಹರ ಪ್ರಕಾರತ ಚೌದ ಇಂತೋರ್ ಮಿಕಿನ್ ವ್ಯಹತನ ಬಾತ ಐತಕ್ಕೆ ಬೆದೈ ನಾಡಿನವರ ಫೋನ್ ತಾಲ್ಕಿ ಮಂಜಿ ಸಂಪರ್ಕ ಏನಮ್ಮಿದೆ ನಾವ ಮೊಬೈಲ್ ನಂಬರ್ 7 8 1 5 0 7 0 5 3 1 ಮಿಕೊನ್ ತತನಮ್ಮಿದೆ ತಯಾರ ಕಿತ್ತನ್ ಮೀವ ರಾಜ ಕಮಿಟಿ ಸದಸ್ಯ ನೀತು।
ಶ್ರೋತಾ ಬಂಧು ಮಾನಂಕ ಪೈ ಏಕ ವಿಶೇಷ ಸೂಚನಾ, ଆକାଶବାଣୀ କଟକ କେନ୍ଦ୍ରର ଆଞ୍ଚଳିକ ସମ୍ବାଦ ବିଭାଗରେ ସମ୍ବାଦ ପ୍ରସ୍ତୁତିରେ ସହାୟତା ଏବଂ କନ୍ସୋଲ୍ ପରିଚାଳନା ପାଇଁ ସାମୟିକ ପ୍ୟାନେଲ୍ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଆବଶ୍ୟକ ଯୋଗ୍ୟତା ହେଲା ପ୍ରାର୍ଥୀ ସ୍ନାତକ ଡିଗ୍ରୀ ସହ ରେଡିଓ ପ୍ରସ୍ତୁତିରେ ବୃତ୍ତିଗତ ଡିପ୍ଲୋମା ହାସଲ କରିଥିବେ ଏବଂ ଏହି କ୍ଷେତ୍ରରେ 3 ବର୍ଷର ଅଭିଜ୍ଞତା ଥିବ। ପ୍ରାର୍ଥୀଙ୍କର ବୟସ 1 ଫେବୃୟାରୀ 2026 ସୁଦ୍ଧା 21ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଆବେଦନକାରୀ କଟକ ମହାନଗର ନିଗମ ଅଞ୍ଚଳରେ ବସବାସ କରୁଥିବା ଆବଶ୍ୟକ। ଆବେଦନ, ପରୀକ୍ଷା ସମ୍ପର୍କିତ ଦେୟ ଏବଂ ଅଧିକ ବିବରଣୀ ଆକାଶବାଣୀ ସମ୍ବାଦ ବିଭାଗ ୱେବ୍ସାଇଟ୍ www.newsonair.gov.in ଉପଲବ୍ଧ ଅଛି। ଆବେଦନର ଶେଷ ତାରିଖ 25 ଫେବୃୟାରୀ 2026। ଏଥର କିଛି ଖବର ସଂକ୍ଷିପ୍ତରେ। ନୂଆପଡ଼ା ଜିଲ୍ଲାରେ ଏକଲବ୍ୟ ମଡେଲ ଆବାସିକ ସ୍କୁଲ ପରିଚାଳନା ନେଇ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ଧୋବେଇ ଏସ୍ଏସ୍ଡି ହାଇସ୍କୁଲର 76ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ନେଇ ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲାର ଗ୍ରାମାଞ୍ଚଳ ଓ ଆଦିବାସୀ ଯୁବକ ଯୁବତୀଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଯୁବ ସମ୍ବଳ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ରୀୟ ପେନ୍ସନ୍ ଯୋଜନା ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ମଡେଲ ଡିଗ୍ରୀ କଲେଜର ଛାତ୍ରୀଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ବନାଞ୍ଚଳରେ ବନାଗ୍ନି ନିରାକରଣ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲା ଡିଏମ୍ଏଫ୍ ପ୍ରେକ୍ଷାଳୟ ପରିସରରେ ଅଟଳ ବୟ ଅଭ୍ୟୁଦୟ ଯୋଜନା ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ ଚୌହାନ କୁନାଲ ମୋତିରାମଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଦେବଗଡ଼ ଜିଲ୍ଲା ଆଡ଼ଶ ଗ୍ରାମ ପଞ୍ଚାୟତରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମହାଶିବରାତ୍ରୀ ଅବସରରେ ଆସନ୍ତାକାଲି ପୁରୀ ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ବିଳମ୍ବିତ ରାତିରେ ଦ୍ୱାର ଫିଟାଯିବା ପରେ ମଙ୍ଗଳା ଆଳତୀ, ମୈଲମ, ଅବକାଶ ଆଦି ଦୈନନ୍ଦିନ ନୀତିକାନ୍ତି ଶେଷ କରାଯାଇ ଭୋର 3ଟାରୁ ଶ୍ରୀ ଶ୍ରୀ ଲୋକନାଥ ଦେବଙ୍କର ସର୍ବସାଧାରଣ ଦର୍ଶନ ଆରମ୍ଭ କରାଯିବ। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ନୀତି ନିର୍ଘଣ୍ଟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ମହାଦୀପ ରାତି 10ଟାରେ ଉଠାଯିବ ବୋଲି ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସହରାଞ୍ଚଳ ମୁକାବିଲା ପାଣ୍ଠି ପାଇଁ 1,00,000 କୋଟି ଟଙ୍କା ମଞ୍ଜୁର। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଉ କିଛି ସମୟ ମଧ୍ୟରେ ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ ବୈଠକ। ରାଜ୍ୟକୁ ବିବିଧ ଶିଳ୍ପ କ୍ଷେତ୍ରରେ ସମୃଦ୍ଧ କରିବା ପାଇଁ ସରକାର ସଂକଳ୍ପବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ ଏବଂ ଭୁବନେଶ୍ୱରରେ ଆରମ୍ଭ ହେଲା 20ତମ ତୋଷାଳୀ ସ୍ୱଦେଶୀ ମେଳା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଟିକେ ଶେଷ ହେଲା।